ରାଜି କ୍ୟାନସଲ୍ର ଅର୍ଡ଼ର ରିଲିଜ୍ ଅଛି। ପ୍ରଥମେ ଥ୍ୟାଙ୍କସ୍ କହିବାକୁ ଚାହିଁବି ସମସ୍ତଙ୍କୁ ଯେ ଯେଉଁ ଗ୍ୟାଙ୍ଗଷ୍ଟର ବିକଜ୍ ଗୋଟେ ପ୍ରାଇଭେଟଲି ଏଇଟା ରିଲିଜ୍ ନ କରିକି ଅଡ଼ିଓ ଗୋଟେ ପବ୍ଲିକଲି ଆଜି ରିଲିଜ୍ କରୁଛନ୍ତି। ସୋ ସମସ୍ତେ ୟାର ଅର୍ଡ଼ର ରିଲିଜ୍ ଦେଖିପାରିବେ ଆଣ୍ଡ ଏନ୍ଜୟ କରିପାରିବେ। ଆଣ୍ଡ ୟା ଏଇ ମୁଭିରେ ସବୁକିଛି ଗୀତ ଡିଫରେଣ୍ଟ ଅଛି, ଆପଣ ଶୁଣିବା ପାଇଁ ଆଉ ଦେଖିବା ପାଇଁ ପାଇବେ। ଗୋଟେ ଗ୍ୟାଙ୍ଗଷ୍ଟର ଖାସିୟତ ବହୁତ କିଛି ଅଛି, ଲାଇକ୍ ଅଫକୋର୍ସ ମୁଭିରେ ତ ବହୁତ କିଛି ଖାସିୟତ ଅଛି। ସିଦ୍ଧାନ୍ତ ସାର୍ଙ୍କର କମ୍ପାକ୍ଟ ଯଦି କହିବି ଆଣ୍ଡ ଦ କାଷ୍ଟିଂ ତ ବହୁତ ଭଲ ଅଛି, ବଟ୍ ମ୍ୟୁଜିକ୍ ବିଷୟରେ ଯଦି କହିବି ଆଶା ନିଜମ ଭାଇ ପମନ ଭାବ୍ୟୁ ଭାଇଙ୍କ ମ୍ୟୁଜିକ୍ ଇଜ୍ ଦ ମୋଷ୍ଟ ଟ୍ରେଣ୍ଡିଂ ମ୍ୟୁଜିକ୍ ଡିରେକ୍ଟର ରାଇଟ୍ ନାଓ। ସୋ ସେ ଆମମାନଙ୍କୁ ଭଏସ୍କୁ ଦେଖିକି ଗୀତ ସବୁ କରିଛନ୍ତି ଆଣ୍ଡ ମୁଁ ଯେଉଁ ଗୀତଟା ଗାଇଛି ଗୋଟେ ଗ୍ୟାଙ୍ଗଷ୍ଟର ଟାଇପ୍ ଟ୍ରାକ୍ଟା, ଏଇଟା ଗୋଟେ ସ୍ପେଶାଲ ଗୀତଟି, ମାନେ ମୁଭିରେ ନାହିଁ ବଟ୍ ମୁଭି ପାଇଁ ଗୋଟେ ସ୍ପେଶାଲ ଗୀତଟି, ତାର ଭିଡ଼ିଓ ବି ଆପଣ ଦେଖିପାରିବେ କହୁଛନ୍ତି। ସୋ ୟା ଇଟ୍ସ ଭେରି ଡିଫରେଣ୍ଟ, ଆପଣ ରିଲିଜ୍ ହେଲା ପରେ ଜାଣିପାରିବେ ଆଣ୍ଡ ଲୋକ ବହୁତ ଭଲ ପାଇବା
ଦରକାର।
ବାକି ଗୀତ ଆପଣ ଶୁଣିପାରିବେ ବହୁତ ଜଲ୍ଦି।